ആകാശവാണി. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଆରମ୍ଭ ହେଲା ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ। ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ସ୍ଥଗିତ। କେରଳ ୱାଇନାଡ୍ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 308କୁ ବୃଦ୍ଧି। ପ୍ୟାରିସ୍ ଅଲମ୍ପିକ୍ସର ସପ୍ତମ ଦିନରେ ଆଜି 6ଟି ବିଭାଗରେ ପ୍ରଦର୍ଶନ କରିବେ ଭାରତୀୟ ଖେଳାଳି ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ରାଷ୍ଟ୍ରପତି ଭବନରେ ଆଜିଠାରୁ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ରାଜ୍ୟପାଳ ସମ୍ମିଳନୀ। ବୈଠକରେ ସମସ୍ତ ରାଜ୍ୟର ରାଜ୍ୟପାଳ ଭାଗ ନେଇଥିବାବେଳେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନ, ଅଶ୍ୱିନୀ ବୈଷ୍ଣବ, ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଭାଗ ନେବେ। ନୀତି ଆୟୋଗର ଉପାଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ। ସମ୍ମିଳନୀରେ 3ଟି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ, ଉଚ୍ଚଶିକ୍ଷାରେ ସଂସ୍କାର ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବିକାଶ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ରାଜ୍ୟପାଳଙ୍କ ଭୂମିକା ଏବଂ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନ ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା ହେବ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଆକାଂକ୍ଷୀ ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ, ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ, ଏକ ଭାରତ ଶ୍ରେଷ୍ଠ ଭାରତ ଓ ମା ପାଇଁ ଗଛଟିଏ ଅଭିଯାନରେ ରାଜ୍ୟପାଳମାନଙ୍କ ଭୂମିକାର ସମୀକ୍ଷା କରାଯିବ। ଆସନ୍ତାକାଲି ଏହି ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ସମସ୍ତ ରାଜ୍ୟପାଳ ଏବଂ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯିବ। ଉତ୍ତରାଖଣ୍ଡର ଟିହରି ଏବଂ ରୁଦ୍ରପ୍ରୟାଗ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ କେଦାରନାଥ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଡିଡିଆର୍ଏଫ୍, ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା 2000ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତକାଲି ହେଲିକପ୍ଟର ସହାୟତାରେ ବିମ୍ବଲି, ରାମବାଡ଼ା ଏବଂ ଲିନ୍ଚୌଲି ଅଞ୍ଚଳରୁ 1100 ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ କରିଛନ୍ତି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଥିବା ଲୋକମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି। ବୁଧବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହୋଇଥିଲା ଏବଂ ଏଥିରେ ରାସ୍ତା, ପୋଲ, ପାଣି ଲାଇନ୍ ଏବଂ ବିଦ୍ୟୁତ୍ ସଂଯୋଗ ବାଧାପ୍ରାପ୍ତ ହେବା ସହ ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ କେଦାରନାଥକୁ ଯାଉଥିବା ରାସ୍ତାର ବିଭିନ୍ନ ସ୍ଥାନରେ ତୀର୍ଥଯାତ୍ରୀମାନେ ଅଟକି ରହିଛନ୍ତି। ସେହି ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯମୁନେତ୍ରୀ ଏବଂ କେଦାରନାଥ ରାସ୍ତାରେ ଯାତ୍ରୀମାନଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ଏନ୍ଡିଆର୍ଏଫ୍ର 12ଟି ଏବଂ ଏସ୍ଡିଆର୍ଏଫ୍ର 60ଟି ଟିମ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଇତିମଧ୍ୟରେ ବାୟୁସେନାର ଚିନୁକ୍ ଏବଂ MR-17 ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଥିବାରୁ ସ୍ଥାନୀୟ ପୁଲିସ୍, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ପ୍ରଶାସନକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଆଜି ସକାଳୁ ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ 1221 ଜଣ ତୀର୍ଥଯାତ୍ରୀ ଜମ୍ମୁର ଭଗବତୀ ନଗର ମୂଳ କ୍ୟାମ୍ପରୁ 54ଟି ଦଳରେ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସାମଗ୍ରୀ ଓ ସେବାକର ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ 10.3% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସ୍ଟି ସଂଗ୍ରହ 1,82,000 କୋଟି ଟଙ୍କାରୁ ଅଧିକ ହୋଇଛି। ଏହା ତୃତୀୟ ଥର ପାଇଁ ସବୁଠାରୁ ଅଧିକ ରାଜସ୍ୱ ସଂଗ୍ରହ ବୋଲି ଜଣାପଡ଼ିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ମାସରେ ଜିଏସ୍ଟି ସଂଗ୍ରହ ଏବଂ ଫେରସ୍ତ ପରେ 1,60,000 କୋଟି ଟଙ୍କା ବଳକା ରହିଛି, ଯାହା 14.4% ବୃଦ୍ଧିକୁ ଦର୍ଶାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ 2019ରୁ ଏପର୍ଯ୍ୟନ୍ତ 9,922 ମିଥ୍ୟା ସମ୍ଭାଦ ଲୋକଲୋଚନକୁ ଆଣିଛି। ରାଜ୍ୟସଭାରେ ଆଜି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗନ୍ କହିଛନ୍ତି 2019ରେ ସ୍ଥାପନ କରାଯାଇଥିବା ତଥ୍ୟ ଯାଞ୍ଚ ବିଭାଗର କୌଣସି ଆଞ୍ଚଳିକ ଶାଖା ସ୍ଥାପନ ପାଇଁ ଏବେ ପ୍ରସ୍ତାବ ନାହିଁ। ସେ କହିଛନ୍ତି ମିଥ୍ୟା ସମ୍ଭାଦ ପରିବେଷଣ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଖରାପ ପ୍ରଭାବ ଦେଖାଦେଉଛି ଏବଂ ଏହାର ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତ ସରକାରଙ୍କ ସହ ସମ୍ପର୍କିତ କୌଣସି ସୂଚନା ସତ କି ମିଛ ତାହା କେବଳ ସରକାର କହିପାରିବେ। ତଥ୍ୟ ଯାଞ୍ଚ କରିବା କାର୍ଯ୍ୟ ସରକାରଙ୍କର ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୱାୟାନାଡ଼ରେ ଗତ ମଙ୍ଗଳବାର ଘଟିଥିବା ଭୂସ୍କଳନରେ ବ୍ୟାପକ ପରିମାଣର ଧନଜୀବନ ନଷ୍ଟ ହୋଇଛି। ସେଠାରେ ସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ମୃତଦେହଗୁଡ଼ିକ ମାଟିତଳେ ଦବି ରହିଥିବାରୁ ସେଗୁଡ଼ିକୁ ବାହାର କରିବା ଲାଗି ଉଦ୍ୟମ କରାଯାଉଛି। ବଡ଼ ବଡ଼ ପଥରଖଣ୍ଡ, ମାଟିଗଦା ଭିତରୁ ମୃତଦେହଗୁଡ଼ିକୁ ବାହାର କରାଯାଉଛି। ମୃତଦେହ ସନ୍ଧାନ କାର୍ଯ୍ୟରେ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି। ଏହି ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି। ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 308 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। 91 ରିଲିଫ୍ ଶିବିରରେ 7000 ଅଧିକ ଲୋକଙ୍କୁ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ସେନା ପକ୍ଷରୁ ଚାଲିଥିବା ତଲାସୀ ଅଭିଯାନରେ ୱାୟାନାଡ଼ ଜିଲ୍ଲାର ଭୂସ୍କଳନ ପ୍ରଭାବିତ ଅଞ୍ଚଳରୁ ଆଜି 4 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଛୋଟ ଝିଅ ଥିବା ଜଣାପଡ଼ିଛି। କେରଳର ଚୁରନମାଲାରେ 190 ଫୁଟ ଲମ୍ବ ବେଲି ବ୍ରିଜ୍ କାଲିଠାରୁ କାର୍ଯ୍ୟ ଆରମ୍ଭ କରିଛି। ଭୂସ୍କଳନ ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପଠାଇବା ଏବଂ ଉଦ୍ଧାରକାରୀ ଦଳ ଯିବା ନିମନ୍ତେ ଏହି ପୋଲର ବ୍ୟବହାର କରାଯାଉଛି। ଭାରତୀୟ ବାୟୁସେନା କେରଳର ୱାୟାନାଡ଼ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବାୟୁସେନାର ଚିନୁକ୍ ଏବଂ MI-17 V-5 ହେଲିକପ୍ଟର ମୁତୟନ କରାଯାଇଛି। ଏନ୍ଡିଆର୍ଏଫ୍ର କେତେକ ଦଳ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ବାୟୁସେନା ପକ୍ଷରୁ ରିଲିଫ୍ ସାମଗ୍ରୀ ନେବା ଆଣିବା ସହ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି। ପ୍ୟାରିସ୍ ଅଲିମ୍ପିକ୍ସ ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ସପ୍ତମ ଦିନରେ ଭାରତର କ୍ରୀଡ଼ାବିତ୍ମାନେ ବନ୍ଧୁକ ଚାଳନା, ତୀରନ୍ଦାଜି, ବ୍ୟାଡ୍ମିଣ୍ଟନ, ଜୁଡୋ, ହକି ଏବଂ ଆଥ୍ଲେଟିକ୍ସରେ ଭାଗ ନେବେ। ବନ୍ଧୁକ ଚାଳନାରେ ଆଜି ଅପରାହ୍ନରେ 2 ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର 25 ମିଟର ମହିଳା ବର୍ଗର ଯୋଗ୍ୟତା ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବେ। ବ୍ୟାଡ୍ମିଣ୍ଟନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟା 6:30ରେ ଭାରତର ଲକ୍ଷ୍ୟ ସେନ୍ ଚୀନ୍ ତାଇପେଇର ଚାଉ ତିଏନ୍ ଚାନ୍ଙ୍କ ସହ ମୁକାବିଲା କରିବେ। ପୁରୁଷ ହକିର ପୁଲ୍ ମ୍ୟାଚ୍ରେ ସନ୍ଧ୍ୟା 4:45ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ପୂର୍ବରୁ ଭାରତ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇସାରିଛି। ଜୁଡୋରେ ଆଜି ଅପରାହ୍ନରେ ମହିଳା 78 କିଲୋଗ୍ରାମ ବର୍ଗରେ ତୁଲିକା ମାନ୍ ଏବଂ କ୍ୟୁବାର ଇଦାଲି ସାଟିଜ୍ଙ୍କ ସହ ମୁକାବିଲା ହେବ। ଆଜି ଜୁଡୋରେ ସମସ୍ତ ମ୍ୟାଚ୍ ସହ ଫାଇନାଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ତୀରଚାଳନାରେ ମିକ୍ସଡ୍ ପର୍ଯ୍ୟାୟରେ ଧୀରଜ ବୋମଦେଓରା ଏବଂ ଅଙ୍କିତା ଭକତଙ୍କ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଆଥ୍ଲେଟିକ୍ସରେ 9:30ରେ ପାରୁଲ ଚୌଧୁରୀ 5000 ମିଟର ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ସଟ୍ପୁଟ୍ ଯୋଗ୍ୟତା ପର୍ଯ୍ୟାୟରେ 11:00ରେ ତେଜେନ୍ଦ୍ର ପାଲ୍ ସିଂ ତୁର ପ୍ରତିଦ୍ୱନ୍ଦ୍ୱିତା କରିବେ। ଗଲ୍ଫରେ ଗଗନଜିତ ଭୁଲ୍ଲର ଏବଂ ଶୁଭଙ୍କର ଶର୍ମା ଓ ନୌଚାଳନାରେ ନେଥ୍ରା କୁମାନନ ଓ ବିଷ୍ଣୁ ସରବନ ପ୍ରତିଦ୍ୱନ୍ଦ୍ୱିତା କରିବେ। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିବା ସେହି ରାଜ୍ୟର ଅଧିକାରୀ ଓ ଗୋଟିଏ ସ୍ଥାନରେ 3 ବର୍ଷରୁ ଅଧିକ ସମୟ ଧରି ରହିଥିବା ଅଧିକାରୀଙ୍କୁ ବଦଳି କରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ପକ୍ଷରୁ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ଓ ଆସନ୍ତା 20 ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ନିୟମ ଅନୁଯାୟୀ ନିର୍ବାଚନ ସହ ଜଡ଼ିତ କୌଣସି ଅଧିକାରୀ ଯଦି ନିଜ ଜିଲ୍ଲାରେ କାର୍ଯ୍ୟ କରୁଥାନ୍ତି ତେବେ ତାଙ୍କୁ ସେଠାରୁ ବଦଳି କରାଯିବ। ଝାଡ଼ଖଣ୍ଡ ସରକାର କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟ ସରକାର କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆଜିଠାରୁ ଆରମ୍ଭ ହୋଇଛି। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 4 ଏବଂ ତୃତୀୟ ମ୍ୟାଚ୍ 7 ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30ରେ ଆରମ୍ଭ ହେବ। 50 ଓଭର ବିଶିଷ୍ଟ ଏହି ମ୍ୟାଚ୍ଗୁଡ଼ିକରେ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଆରମ୍ଭ ହେଲା 2-ଦିନିଆ ରାଜ୍ୟପାଳ ସମ୍ମିଳନୀ। ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ସ୍ଥଗିତ। କେରଳ ୱାୟାନାଡ଼ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 308 ବୃଦ୍ଧି। ପ୍ୟାରିସ୍ ଅଲିମ୍ପିକ୍ସର ସପ୍ତମ ଦିନରେ ଆଜି 6 ବିଭାଗରେ ପ୍ରଦର୍ଶନ କରିବେ ଭାରତୀୟ ଖେଳାଳି ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଶେଷ ହେଲା। Thank you.